ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ସମସ୍ତ ନାଗରିକ ନେସନ ଫାଷ୍ଟ ଆଭିମୁଖ୍ୟ ଗ୍ରହଣ କରିବା ଆବଶ୍ୟକ ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଭୋଟ ଗଣତି ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ। ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଗିରଫ ପରୱାନା ଜାରି ନେଇ ଆଇସିସିର ନିଷ୍ପତ୍ତିକୁ ଆମେରିକା ରାଷ୍ଟ୍ରପତିଙ୍କ ବିରୋଧ। ଛତିଶଗଡ଼ରେ ସୁରକ୍ଷା ବାହିନୀ ସହ ଗୁଳି ବିନିମୟରେ 10 ମାଓବାଦୀ ନିହତ ଏବଂ ବର୍ଡର ଗାଭାସ୍କର ଟ୍ରଫିର ପ୍ରଥମ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ। ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ସମସ୍ତ ନାଗରିକ ନେସନ ଫାଷ୍ଟ ଆଭିମୁଖ୍ୟ ଗ୍ରହଣ କରିବା ଆବଶ୍ୟକ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ଆଜି ହାଇଦ୍ରାବାଦରେ ଲୋକମନ୍ଥନ ମହୋତ୍ସବର ଚତୁର୍ଥ ସଂସ୍କରଣକୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଛନ୍ତି, ଅନେକ କ୍ଷେତ୍ରରେ ବିବିଧତା ସତ୍ତ୍ୱେ ଦେଶକୁ ଏକଜୁଟ ରଖିବା ପାଇଁ ଭାରତୀୟ ସଂସ୍କୃତି, ଭାଷା, ପରମ୍ପରା ଏବଂ ଜ୍ଞାନକୁ ପୁନର୍ଜୀବିତ କରିବାର ଆବଶ୍ୟକତା ରହିଛି। ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି, ଦାସତ୍ୱ ମାନସିକତା ବଦଳିଲେ ସାମାଜିକ ବୈଷମ୍ୟ ଦୂର ହୋଇପାରିବ। ସେ କହିଛନ୍ତି, ନୂଆ ଅପରାଧିକ ଆଇନ ପ୍ରଣୟନ ଏବଂ ଲେଡି ଜଷ୍ଟିସ୍ ପ୍ରତିମୂର୍ତ୍ତିର ଆଖିରୁ କଳାପଟି ହଟାଇବା ଭଳି ପଦକ୍ଷେପ ସାମାଜିକ ବୈଷମ୍ୟ ଦୂର କରିବାରେ ସହାୟକ ହେବ। ଏହି କାର୍ଯ୍ୟକ୍ରମରେ ତେଲଙ୍ଗାନା ରାଜ୍ୟପାଳ ଜିଷ୍ଣୁଦେବ ବର୍ମା, କେନ୍ଦ୍ରମନ୍ତ୍ରୀ ଜି କିଶନ ରେଡ୍ଡି ଏବଂ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପରିଚାଳକ ମୋହନ ଭାଗବତ ପ୍ରମୁଖ ଉପସ୍ଥିତ ଥିଲେ। ଜ୍ଞାନବ୍ୟାପୀ ମାମଲାରେ ଆଜି ସୁପ୍ରିମକୋର୍ଟ ଏଏସ୍ଆଇ ସର୍ଭେ ପାଇଁ ଦାୟର ମାମଲାରେ ମସଜିଦ୍ କମିଟିଠାରୁ ଜବାବ ମାଗିଛନ୍ତି। ହିନ୍ଦୁ ଉପାସକମାନେ ମସଜିଦ୍ର ସିଲ୍ ହୋଇଥିବା ଉଜ୍ଖାନାର ସର୍ଭେ ନିମନ୍ତେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ସେହି ସ୍ଥାନରେ ଶିବଲିଙ୍ଗ ରହିଥିବା ଦାବି କରାଯାଉଥିଲା। ସୁପ୍ରିମକୋର୍ଟ ଆବେଦନକୁ ବିଚାରକୁ ନେଇ ମସଜିଦ୍ କମିଟିଠାରୁ ଜବାବ ଲୋଡ଼ିଛନ୍ତି। 2023 ସୁପ୍ରିମକୋର୍ଟ ଏଏସ୍ଆଇ ସର୍ଭେ ପାଇଁ ଅନୁମତି ଦେଇଥିଲେ, ତେବେ ସେହି ସମୟରେ ଉଜ୍ଖାନା ସର୍ଭେ ପାଇଁ ଅନୁମତି ଦିଆଯାଇନଥିଲା। ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଆସନ୍ତାକାଲି ଭୋଟ ଗଣତି ହେବ। ଏଥିପାଇଁ ସମସ୍ତ ବ୍ୟବସ୍ଥା ଚୂଡ଼ାନ୍ତ ହୋଇଛି। ଗଣତି ପ୍ରକ୍ରିୟାକୁ ସ୍ୱଚ୍ଛ ଏବଂ ସୁରକ୍ଷିତ କରିବା ଲାଗି ନିର୍ବାଚନ ଆୟୋଗ ଏବଂ ଜିଲ୍ଲା ଅଧିକାରୀମାନେ ସମସ୍ତ ବ୍ୟବସ୍ଥା କରିଛନ୍ତି। ଜାମସେଦପୁରଠାରେ ବରିଷ୍ଠ ଆରକ୍ଷୀ ଅଧୀକ୍ଷକ କିଶୋର କୌଶଲ ଆକାଶବାଣୀ ସମ୍ବାଦକୁ କହିଛନ୍ତି, ଷ୍ଟ୍ରଙ୍ଗ ରୁମ୍ ଚାରିପଟେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସେଥିରେ ଇଭିଏମ୍ଗୁଡ଼ିକୁ ସୁରକ୍ଷିତ ରଖାଯାଇଛି। ସମ୍ପୂର୍ଣ୍ଣ ଗଣତି କେନ୍ଦ୍ର ଏବଂ ଷ୍ଟ୍ରଙ୍ଗ ରୁମ୍କୁ ସିସିଟିଭି ନଜରରେ ରଖାଯାଇଛି। ଝାଡ଼ଖଣ୍ଡର ସମସ୍ତ 24 ଜିଲ୍ଲା ସଦର ମହକୁମାରେ ଭୋଟ ଗଣତି କେନ୍ଦ୍ର ଖୋଲାଯାଇଥିବା ସେ କହିଛନ୍ତି। ତେବେ ଆଦର୍ଶ ଆଚରଣ ବିଧି ଲଙ୍ଘନ ଅଭିଯୋଗରେ ଜମତାରା ବିଧାନସଭା ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ଇରଫାନ ଅନସାରୀଙ୍କ ବିରୋଧରେ ଏତଲା ଦାୟର କରାଯାଇଛି। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଏତଲା ଦାୟର କରାଯାଇଥିବା କୁହାଯାଇଛି। ଜମତାରାରୁ ନିର୍ବାଚନ ଲଢ଼ୁଥିବା ବିଜେପି ପ୍ରାର୍ଥୀ ସୀତା ସୋରେନଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେବା ଅଭିଯୋଗରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଆନ୍ତର୍ଜାତିକ ଅପରାଧିକ ଅଦାଲତ ଆଇସିସି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସମେତ ଅନ୍ୟ କେତେଜଣ ନେତାଙ୍କ ବିରୋଧରେ ଗିରଫ ପରୱାନା ଜାରି କରିବା ଘଟଣାକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ନିନ୍ଦା କରିଛନ୍ତି। ବାଇଡେନ୍ କହିଛନ୍ତି, ଆଇସିସି ଯାହା କହିବାକୁ ଚାହୁଁଛି ତାହା ଇସ୍ରାଏଲ କ୍ଷେତ୍ରରେ ଆଦୌ ପ୍ରଯୁଜ୍ୟ ନୁହେଁ। ସେ କହିଛନ୍ତି, ଇସ୍ରାଏଲର ସୁରକ୍ଷା ପ୍ରତି ଆମେରିକା ସଚେତନ ରହିଛି ଏବଂ ବିପଦ ଦେଖାଦେଲେ ଆମେରିକା ଇସ୍ରାଏଲ ସହ ଛିଡ଼ା ହେବ ବୋଲି ସେ କହିଛନ୍ତି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ମଧ୍ୟ ଆଇସିସିର ଏହି ନିଷ୍ପତ୍ତିକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି, ଆଇସିସି ଜାଣିଶୁଣି ସାଧାରଣ ନାଗରିକଙ୍କୁ ଇସ୍ରାଏଲ ଟାର୍ଗେଟ୍ କରୁଥିବା ଅଭିଯୋଗ କରୁଛି। ଉଭୟ ଇସ୍ରାଏଲ ଏବଂ ହମାସ ଆଇସିସିର ଅଭିଯୋଗକୁ ଖଣ୍ଡନ କରିଛନ୍ତି, ତେବେ ଫ୍ରାନ୍ସ ଏବଂ ନରୱେ ଆଇସିସିର ପଦକ୍ଷେପକୁ ସମର୍ଥନ କରିଛନ୍ତି। ସୂଚନାଯୋଗ୍ୟ, ଏହା ପୂର୍ବରୁ ଆଇସିସି ଇସ୍ରାଏଲ ପ୍ରଧାନମନ୍ତ୍ରୀ, ପୂର୍ବତନ ପ୍ରତିରକ୍ଷା ମୁଖ୍ୟ ଏବଂ ହମାସର ଜଣେ ନେତାଙ୍କ ବିରୋଧରେ ଯୁଦ୍ଧ ଅପରାଧ ଲାଗି ଗିରଫ ପରୱାନା ଜାରି କରିଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ତାଙ୍କ ଜାପାନୀ ପ୍ରତିପକ୍ଷ ଜେନେରାଲ ନିକା ତାନିଙ୍କ ସହ ଭିଏଟିଏନାନ୍ଠାରେ ସାକ୍ଷାତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ସିଂ କହିଛନ୍ତି, ଜାପାନ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା ହୋଇଛି ଏବଂ ନିୟମ ଅନୁଯାୟୀ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳକୁ ମୁକ୍ତ ରଖିବା କ୍ଷେତ୍ରରେ ଉଭୟ ଦେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି ସମ୍ମତି ପ୍ରକାଶ କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂ ଫିଲିପାଇନ୍ସର ପ୍ରତିରକ୍ଷା ସଚିବ ଗିଲବର୍ଟୋ ଟିଓଡୋରଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି। ଶ୍ରୀ ସିଂ କହିଛନ୍ତି, ଫିଲିପାଇନ୍ସ ଭାରତର ଆକ୍ଟ ଇଷ୍ଟ ପଲିସି ଏବଂ ଭାରତ ପ୍ରଶାନ୍ତ ମହାସାଗରୀୟ ଦୃଷ୍ଟିକୋଣରୁ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର। ଆଗାମୀ ଦିନରେ ଫିଲିପାଇନ୍ସ ସହ ପ୍ରତିରକ୍ଷା ସହଯୋଗ ଆହୁରି ଦୃଢ଼ ହେବ ବୋଲି ସେ ଆଶା ପୋଷଣ କରିଛନ୍ତି। ଛତିଶଗଡ଼ରେ ଆଜି ସୁରକ୍ଷା ବାହିନୀ ସହ ଗୁଳି ବିନିମୟରେ 10 ଜଣ ମାଓବାଦୀ ନିହତ ହୋଇଛନ୍ତି। ସୁକ୍ମା ଜିଲ୍ଲାର କୋଣ୍ଟା ଅଞ୍ଚଳରେ ମାଓବାଦୀଙ୍କ ଉପସ୍ଥିତି ନେଇ ଗୁଇନ୍ଦା ସୂଚନା ମିଳିବା ପରେ ସିଆର୍ପିଏଫ୍ ଏବଂ ଜିଲ୍ଲା ରିଜର୍ଭ ଗାର୍ଡ ଡିଆର୍ଜିର ମିଳିତ ଟିମ୍ ତଲାସୀ ଅଭିଯାନ ଆରମ୍ଭ କରିଥିଲେ। ତଲାସୀ ସମୟରେ ଭେଜି ଅଞ୍ଚଳର ଜଙ୍ଗଲ ଓ ପାହାଡ଼ ନିକଟବର୍ତ୍ତୀ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ସୁରକ୍ଷା ବାହିନୀ ଇତିମଧ୍ୟରେ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରିଛି। ଘଟଣାସ୍ଥଳରୁ ଗୋଟିଏ AK-47 ଏବଂ ସ୍ୱୟଂଚାଳିତ ରାଇଫଲ ଉଦ୍ଧାର କରାଯାଇଛି। ସମ୍ପୃକ୍ତ ଅଞ୍ଚଳରେ ତଲାସୀ ଅଭିଯାନ ଜାରି ରହିଥିବା ସୂଚନା ମିଳିଛି। ଅଜରବାଇଜାନର ବାକୁଠାରେ ଅନୁଷ୍ଠିତ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ପୂର୍ଣ୍ଣାଙ୍ଗ ବୈଠକରେ ଭାରତ ଅସନ୍ତୋଷ ପ୍ରକାଶ କରିଛି। ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ କେବଳ ପ୍ରଶମନ ଉପରେ ଗୁରୁତ୍ୱ ଦିଆଯାଉଥିବାରୁ ଭାରତ ଅସନ୍ତୋଷ ପ୍ରକାଶ କରିଥିବା କୁହାଯାଇଛି। କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ କହିଛି, ସମଭାବୀ ବିକାଶଶୀଳ ଦେଶ ତରଫରୁ ବୋଲିଭିଆ ଦେଇଥିବା ବୟାନକୁ ଭାରତ ସମର୍ଥନ କରୁଛି। ଜଳବାୟୁ ପରିବର୍ତ୍ତନ ବିରୋଧରେ ନିଆଯାଉଥିବା ପଦକ୍ଷେପ ଜାତିସଂଘ ଫ୍ରେମ୍ୱାର୍କ କନ୍ଭେନ୍ସନ୍ ଏବଂ ପ୍ୟାରିସ୍ ଚୁକ୍ତି ଦ୍ୱାରା ପରିଚାଳିତ ହେବା ଆବଶ୍ୟକ ବୋଲି ଭାରତ କହିଛି। ଜଳବାୟୁ ପରିବର୍ତ୍ତନ ବିରୋଧୀ ଲଢ଼େଇରେ ଭାରତ 5ଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ନିଜର ଆଭିମୁଖ୍ୟ ଉପସ୍ଥାପନ କରିଛି। ସେଗୁଡ଼ିକ ହେଉଛି ଜଳବାୟୁ ଆର୍ଥିକ ବ୍ୟବସ୍ଥା, ପ୍ରଶମନ କାର୍ଯ୍ୟକ୍ରମ, ଜଷ୍ଟ ଟ୍ରାଞ୍ଜିସନ୍, ଗ୍ଲୋବାଲ୍ ଷ୍ଟକ୍ ଟେକ୍ ଏବଂ ଗ୍ରହଣୀୟତା। ଗୋଆ ନିକଟରେ ଭାରତୀୟ ମାଛଧରା ଜାହାଜ ମାର୍ଥୋମା ଏବଂ ନୌସେନା ବୁଡ଼ାଜାହାଜ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଆଜି ସକାଳେ ମାଛଧରା ଜାହାଜରେ ଏହି ଦୁର୍ଘଟଣା ଘଟିଥିବା ବେଳେ ସେଥିରେ 13 ଜଣ ଭାରତୀୟ ଥିଲେ। ତେବେ ସମସ୍ତଙ୍କୁ ଉଦ୍ଧାର କରିବା ଲାଗି ନୌସେନା ପକ୍ଷରୁ ତୁରନ୍ତ 6ଟି ଜାହାଜ ଏବଂ ବିମାନ ଜରିଆରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା। ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା 11 ଜଣ କ୍ରୁ ସଦସ୍ୟଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ 2 ଜଣଙ୍କୁ ଉଦ୍ଧାର କରିବା ଲାଗି ପ୍ରୟାସ ଜାରି ରହିଛି। ଘଟଣାର କାରଣ ଅନୁସନ୍ଧାନ କରାଯାଉଛି ବୋଲି ନୌସେନା ପକ୍ଷରୁ ସୂଚନା ମିଳିଛି। ଆଫଗାନିସ୍ତାନର ବଦାଖସାନ ଅଞ୍ଚଳରେ ଆଜି ସକାଳେ 4.4 ତୀବ୍ରତା ବିଶିଷ୍ଟ ଭୂକମ୍ପ ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ କେନ୍ଦ୍ର ସୂଚନା ଅନୁଯାୟୀ ଭାରତୀୟ ସମୟ ସକାଳ 6:35 ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା ଏବଂ ଏହାର କେନ୍ଦ୍ରସ୍ଥଳ 82 କିଲୋମିଟର ଗଭୀରତାରେ ରହିଥିବା ଜଣାପଡ଼ିଥିଲା। ତେବେ ଏଥିରେ କୌଣସି କ୍ଷୟକ୍ଷତି ହେବା ନେଇ ଖବର ମିଳିନାହିଁ। ଶ୍ରୀଲଙ୍କାରେ ନୂଆ କ୍ୟାବିନେଟ୍ ଗଠନ ହେବାର କିଛିଦିନ ପରେ ରାଷ୍ଟ୍ରପତି ଅନୁରା କୁମାରା ଦିଶାନାୟକେ ଶାସକ ନ୍ୟାସନାଲ୍ ପିପୁଲ୍ସ ପାୱାର ଦଳର 29 ଜଣଙ୍କୁ ଉପମନ୍ତ୍ରୀ ଭାବେ ନିଯୁକ୍ତ କରିଛନ୍ତି। ପୂର୍ବରୁ ଗତ ସୋମବାର ଦିନ 21 ଜଣିଆ କ୍ୟାବିନେଟ୍କୁ ରାଷ୍ଟ୍ରପତି ଶପଥପାଠ କରାଇଥିଲେ। ସେଠାକାର ସାମ୍ବିଧାନିକ ନିୟମ ଅନୁଯାୟୀ 30 ଜଣ କ୍ୟାବିନେଟ୍ ମନ୍ତ୍ରୀ ଏବଂ 40 ଜଣ ଉପମନ୍ତ୍ରୀଙ୍କୁ ନିଯୁକ୍ତି ଦିଆଯାଇପାରିବ। ଶପଥ ଗ୍ରହଣ କରିଥିବା ନେତାମାନଙ୍କ ମଧ୍ୟରେ ଅନିଲ ଜୟନ୍ତ, ଫର୍ଣ୍ଣାଣ୍ଡୋ ହର୍ସନା ସୂର୍ଯ୍ୟ, ପେରୁମା ନମାଲ କରୁଣାରତ୍ନେ, ମହମ୍ମଦ ମୁନିର ଏବଂ ନଳିନୀ ହେୱାଗେ ପ୍ରମୁଖ ଅଛନ୍ତି। କ୍ରିକେଟ୍ରେ ଆଜିଠାରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ ମ୍ୟାଚ୍ ପର୍ଥର ଅପ୍ଟସ୍ ଷ୍ଟାଡିୟମ୍ରେ ଚାଲିଛି। ସକାଳୁ ଭାରତ ଟସ୍ ଜିତି ବ୍ୟାଟିଂ ଆରମ୍ଭ କରି ପ୍ରଥମ ଇନିଂସରେ 150 ରନ୍ ଅଲ୍ ଆଉଟ୍ ହୋଇଯାଇଥିଲା। ଖବର ପ୍ରସ୍ତୁତ ହେଲାବେଳକୁ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ 10 ଓଭର ଖେଳି 3 ୱିକେଟ୍ ବିନିମୟରେ 30 ରନ୍ ସଂଗ୍ରହ କରିଛି। ଭାରତୀୟ ଅଧିନାୟକ ରୋହିତ ଶର୍ମା ବ୍ୟକ୍ତିଗତ କାରଣରୁ ଅନୁପସ୍ଥିତ ଥିବାରୁ ଯଶପ୍ରୀତ ବୁମ୍ରା ଅଧିନାୟକ ଦାୟିତ୍ୱ ତୁଲାଉଛନ୍ତି। ମୁଖ୍ୟ ସମ୍ବାଦ ପୁଣି ଥରେ। ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ସମସ୍ତ ନାଗରିକ ନେସନ୍ ଫାଷ୍ଟ ଆଭିମୁଖ୍ୟ ଗ୍ରହଣ କରିବା ଆବଶ୍ୟକ ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଭୋଟ୍ ଗଣତି ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ। ଇସ୍ରାଏଲ୍ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଗିରଫ ପରୱାନା ଜାରି ନେଇ ଆଇସିସିର ନିଷ୍ପତ୍ତିକୁ ଆମେରିକା ରାଷ୍ଟ୍ରପତିଙ୍କ ବିରୋଧ। ଛତିଶଗଡ଼ରେ ସୁରକ୍ଷା ବାହିନୀ ସହ ଗୁଳି ବିନିମୟରେ 10 ମାଓବାଦୀ ନିହତ ଏବଂ ବର୍ଡର ଗାଭାସ୍କର ଟ୍ରଫିର ପ୍ରଥମ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ। ସମ୍ବାଦ ଶେଷ ହେଲା।